ଏକାଙ୍କିକା ସେନାପତିର ଚତୁର୍ଥ ଅଙ୍କ। ରଚନା ସୁରେନ୍ଦ୍ର ମହାନ୍ତି। କରୁଣ ସଙ୍ଗୀତର ମୂର୍ଚ୍ଛନା କୃଷ୍ଣା। ନା, ମୁଁ ଆଉ ସେ ଔଷଧ ଖାଇପାରିବି ନାହିଁ, ଔଷଧ ଖାଇ ଖାଇ ପାଟି ପିତା ହୋଇଗଲାଣି। ଫକୀରମୋହନ, ଛି କୃଷ୍ଣା, ଏମିତି ଅବାଧ୍ୟତା ଠିକ୍ ନୁହେଁ, ଖାଇଦିଅ। ନା ନା, ଉଠିବା ଦରକାର ନାହିଁ, ସେମିତି ଶୋଇଥାଅ, ମୁଁ ଖୋଇଦେଉଛି। କୃଷ୍ଣା, ଇସ୍ କି ପିତା, ମୁଁ ମନା କରୁଛି, ଜୀବନକୁ ପାଣି ଛଡ଼େଇ ଏ ଚାକିରିରେ ଆଉ ଦରକାର ନାହିଁ। ତମେ ମୋ କଥା ନ ମାନି କେନ୍ଦୁଝରରୁ ପୁଣି ଡମପଡ଼ା ଆସିଲ, ଆଉ ଏଠିକି ଆସିବା ଦିନୁ ମୋ ପେଟ ବେମାରୀ ଆରମ୍ଭ ହେଲା। ଫକୀରମୋହନ, ବାସ୍ତବିକ କେନ୍ଦୁଝର ଛାଡ଼ିଲା ପରେ ଆଉ ଚାକିରି କରିବି ନାହିଁ ବୋଲି ଭାବିଥିଲି, କିନ୍ତୁ ଡମପଡ଼ା ରାଜାଙ୍କ ଟେଲିଗ୍ରାମ ପାଇ ତାଙ୍କ ଅନୁରୋଧ ଏଡ଼ିପାରିଲି ନାହିଁ। ଡମପଡ଼ା ସମ୍ପର୍କଟା ପୁରୁଣା କି ନା, ଏଇ ଡମପଡ଼ାରୁ ତ ମୁଁ କେନ୍ଦୁଝର ଯାଇଥିଲି। କୃଷ୍ଣା, ଠିକ୍ କଥା ମନେ ପଡ଼ିଲା, ରାଇସୁଆଁରେ ଭୂୟାମାନଙ୍କ ହାତରୁ ତମେ କେମିତି ମୁକୁଳିଲ କହିଲ ନାହିଁ ତ? ଇଲୋ ମାଲୋ, ସେ କଥା ମନେ ପଡ଼ିଲେ ମୋ ଦେହ ସିତେଇ ଉଠୁଛି। ଫକୀରମୋହନ, କୋଉ ପର୍ଯ୍ୟନ୍ତ କହିଥିଲି ଟି? ହଁ, ମୁଁ ତ ଜଣେ ପାଇକ ହାତରେ ପାନ ଗୁଆ ଆଣିବା ପାଇଁ ଖଣ୍ଡେ ଚିଠି ଲେଖି ଭଦ୍ରକର ଭୋଳାନାଥ ଖମାରିଆ ପାଖକୁ ପଠାଇଦେଲି। କୃଷ୍ଣା, ଭୋଳାନାଥ ଖମାରିଆ କିଏ ମ? ଫକୀରମୋହନ, ଖାଲି ମିଛଟା ମ। ଆରେ ମୁଁ କିଏ, ଆଖୁ ଚାଷ କିଏ, ନା ଭୋଳାନାଥ କିଏ? ଠାରରେ ଚିଠି ଲେଖା ହେଇଥିଲା, ଭୋଳାନାଥ ଖମାରିଆ ଜାଣିବୁ, ମହାରାଣୀ ପୁତ୍ରଙ୍କ ସକାଶେ ନିତ୍ୟାନ୍ତ ଦରକାର, ଅତିଶୀଘ୍ର 100 ହେଲେ ପାନ 200 ଗୁଆ ପଠାଇବୁ, ଉତ୍ତର ପଟୁ ମାହାରା କରି ଆଖୁବାଡ଼ିକୁ ଶୀଘ୍ର ପାଣି ବୁହାଇ ଦେବୁ, ନହେଲେ ଆଖୁବାଡ଼ି ବିନାଶ ଗଲା ବୋଲି ଜାଣିବୁ। କୃଷ୍ଣା, ତାପରେ? ଫକୀରମୋହନ, ଯେଉଁ ପାଇକ ହାତରେ ଚିଠି ପଠାଇଲି ତାକୁ କହିଥାଏ ପଡ଼ି ଉଠି ରାତିଦିନ ନ ମାନି ସେ ଯେମିତି ଆନ୍ଦପୁରରେ ପହଞ୍ଚି ରାଜାଙ୍କ ହାତରେ ଚିଠି ଦିଏ। ଚିଠି ସାଙ୍ଗରେ 3 ଛୋଟ ଛୋଟ ତାର ଗୁଡ଼ାଇ ପଠାଇଥିଲି। କୃଷ୍ଣା, ତାର ଗୁଡ଼ାଇ ପଠାଇଲ ପୁଣି କାହିଁକି? ଫକୀରମୋହନ, ବୁଝିଲ ନାହିଁ, ତାର ମାନେ ସାଙ୍ଗେ ସାଙ୍ଗେ ଗଭର୍ଣ୍ଣମେଣ୍ଟ ପାଖକୁ ଟେଲିଗ୍ରାମରେ ଖବର ନ ପଠାଇଲେ ଆଉ ବନ୍ଧୁକ ହାତ ହତିଆର ଧରି ଉତ୍ତରରେ ଚାଇଁ ବସା ପଟୁ ଫୌଜ ନ ଆସିଲେ ଗଡ଼ ଲୁଟପାଟ ହୋଇଯିବ, ସବୁ ଉଚ୍ଛନ୍ନ ହୋଇଯିବ। କୃଷ୍ଣା, ସେଠୁ? ଫକୀରମୋହନ, ରାଜା ସାହେବ ମୋ ଚିଠି ଆଉ ତାର ଅର୍ଥ ବୁଝି ସାଙ୍ଗେ ସାଙ୍ଗେ ବ୍ୟବସ୍ଥା କଲେ। 2-3 ପରେ ସରକାରୀ ସିପାହୀ ଆସି ରାଇସୁଆଁ ଘେରିଗଲେ। କୃଷ୍ଣା, ଆହ ଇଲୋ ବୋ ଆହ। ଫକୀରମୋହନ, କ'ଣ ହେଲା ପୁଣି? କୃଷ୍ଣା, ଓହ, ପେଟ ଭିତରେ ତ ପୁଣି କିଏ ଶୂଳ ଭୁସି ଦେଉଛି, ପାଣି ମୁନ୍ଦାଏ ଦିଅ ମୋତେ, ଆହ ଆହ। ଫକୀରମୋହନ, କୃଷ୍ଣା କୃଷ୍ଣା, ମୁହଁ ଆ କର, ଆରେ ଏ କ'ଣ ମୂର୍ଚ୍ଛା ହୋଇଗଲା ନା କ'ଣ? ହେ ଭଗବାନ, ଆରେ କିଏ ଅଛି? କବିରାଜଙ୍କୁ ସାଙ୍ଗେ ସାଙ୍ଗେ ଡାକି ଆଣ ତ। ହେ ନାରାୟଣ, ହେ ନାରାୟଣ, ଭେରଣ୍ଡା ବିଲୁଆର ବିକଟ ଚିତ୍କାର। ପଞ୍ଚମ ଅଙ୍କ, ପ୍ରଥମ ଭାଗ। କଟକ ସହରର ଧୂଆଁପତ୍ରିଆ ସାହିରେ ଫକୀରମୋହନଙ୍କ ବାସଗୃହ, ଦୁଆରେ କଡ଼ା ଝଣ ଝଣ ହେବାର ଶବ୍ଦ, ନେପଥ୍ୟେ। ଦୁର୍ଯ୍ୟଟି, ଘରେ ଅଛ ଦୁର୍ଯ୍ୟଟି? ଫକୀରମୋହନ ରୁଗ୍ଣ କଣ୍ଠରେ, ଆରେ କଣ୍ଠ କଣ୍ଠ, ମଧୁସୂଦନ ଡାକୁଛନ୍ତି ପରା, କବାଟ ଖୋଲି ଦେଇଆ, ଆସ ଆସ ଭକ୍ତ କବି, ବହୁଦିନ ପରେ ତମ ପାଦ ପଡ଼ିଲା ଏଠି। ମଧୁସୂଦନ, ଆ ଭିତରେ ମୁଁ କଟକରେ ନଥିଲି, କାଲି ଆସି ପହଞ୍ଚିଲି, ତମର ପୁଷ୍ପମାଳା ପଢ଼ିସାରିଲା ପରେ ଭାବୁଥିଲି ଦିନେ ତମକୁ ଆସି କହିଯିବା ପାଇଁ, ଉପନ୍ୟାସରେ ତମର ଯଥାର୍ଥ ପରିଚୟ ନାହିଁ, ଅଛି ତମର କବିତାରେ, ତମେ ଆଉ କବିତା ଲେଖୁନାହ କାହିଁକି? ଫକୀରମୋହନ, ଆଉ କବିତା? କବିତାର ଉତ୍ସ ଯେ କୃଷ୍ଣାଙ୍କ ମୃତ୍ୟୁ ପରେ ପରେ ଶୁଖିଯାଇଛି ମଧୁସୂଦନ, କୃଷ୍ଣା ସିନା ମୋତେ କବି କରିଥିଲେ, ମନେ ପଡ଼େ ମଧୁସୂଦନ ଢେଙ୍କାନାଳରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିଲାବେଳେ ପୁତ୍ର ଶୋକାତୁରା କୃଷ୍ଣାଙ୍କୁ ସାନ୍ତ୍ୱନା ଦେବା ପାଇଁ ପ୍ରଥମେ ମୁଁ ଆରମ୍ଭ କରିଥିଲି କବିତା ଲେଖା, ଆଜି କି ସୁପ୍ରଭାତ, ଏଇ ଯେ ବିଶ୍ୱନାଥ ବାବୁ ଆସିଲେଣି। ବିଶ୍ୱନାଥ, ବାହ, ଏଠି ତ ମଣିକାଞ୍ଚନ ସଂଯୋଗ, ଓଡ଼ିଆ ସାହିତ୍ୟର 2 ମହାରଥୀଙ୍କୁ ଏକାଠି ଦେଖିବାର ସୌଭାଗ୍ୟ ବାସ୍ତବିକ କମ୍ ନୁହେଁ ତ? ଫକୀରମୋହନ, କିନ୍ତୁ ଆପଣ ଯେ ସାରଥୀ, ରଥୀର ଅଭାବ ଓଡ଼ିଆ ସାହିତ୍ୟରେ ହୁଏତ ପଡ଼ିନପାରେ, କିନ୍ତୁ ପଡ଼ିବ ସାରଥୀର। ମଧୁସୂଦନ, ବାସ୍ତବିକ ଉତ୍କଳ ପ୍ରଭା, ଉତ୍କଳ ଦର୍ପଣ ପରି କେତେ କେତେ ଉଚ୍ଚ କୋଟିର ସାହିତ୍ୟ ପତ୍ରିକା ଫୁଟି ମଉଳିଗଲା, ପୁଣି ଉତ୍କଳ ପ୍ରଭା ମୟୂରଭଞ୍ଜ ମହାରାଜାଙ୍କର ପୃଷ୍ଠପୋଷକତା ସତ୍ତ୍ୱେ ତିଷ୍ଠି ପାରିଲା ନାହିଁ, ଅଥଚ ଆପଣ ନିଶ୍ୱ ହୋଇ ଉତ୍କଳ ସାହିତ୍ୟକୁ ଯେପରି ବଞ୍ଚାଇ ରଖିଛନ୍ତି ତାହା ହିଁ ଓଡ଼ିଆ ସାହିତ୍ୟକୁ ଆପଣଙ୍କର ସର୍ବଶ୍ରେଷ୍ଠ ଦାନ। ବିଶ୍ୱନାଥ ସେହି ଉତ୍କଳ ସାହିତ୍ୟ ସମ୍ପର୍କରେ ତ ଏଠିକୁ ଆସିବା କଥା। ଫକୀରମୋହନଙ୍କ ପାଇଁ ଆପଣ ଆଚ୍ଛା ଗୋଟିଏ ଛଦ୍ମନାମ ବାଛିଦେଲେ, ଧୈର୍ଯ୍ୟଟି। ଏବେ ତାଙ୍କର ଛଅ ମାଣ ଆଠ ଗୁଣ୍ଠୁ ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଲା ପରେ ଦେଶବାସୀ ସତେକି ପାଗଳ ହୋଇପଡ଼ିଛନ୍ତି। ଏବେ ଆଉ କିଛି ନୂଆ ନୂଆ ଲେଖା ଉତ୍କଳ ସାହିତ୍ୟ ପାଇଁ ଦିଅନ୍ତୁ ଫକୀରମୋହନ ବାବୁ, ନହେଲେ ପାଠକମାନେ ମୋତେ ଆଉ ଥୟ କରାଇ ଦେଉନାହାନ୍ତି। ମଧୁସୂଦନ ବାସ୍ତବିକ ଫକୀରମୋହନଙ୍କର ଏ କୃତିତ୍ୱର ତୁଳନା ନାହିଁ। ଛଅ ମାଣ ଆଠ ଗୁଣ୍ଠୁ ପରି ଉପନ୍ୟାସ ଲେଖି ପୁଣି ସାରିଆ ଭଗିଆ ପରି ଅଧମ ଚରିତ୍ରମାନଙ୍କୁ ନେଇ ତୁମେ ଆଦର୍ଶ ଓଡ଼ିଆ ସାହିତ୍ୟ ଓ ଭାଷାର ଏକ ସର୍ବକାଳୀନ ନମୁନା ରଖିଦେଇଗଲ। ଫକୀରମୋହନ ମୁଁ ତୁମକୁ ଅଭିବାଦନ କରୁଛି। ଫକୀରମୋହନ ଏ ହୁଏତ ତୁମର ଅତିଶୟୋକ୍ତି, କିନ୍ତୁ ବିଶ୍ୱନାଥ ବାବୁ ଜାଣନ୍ତି, ତଥାପି ଆଜି ସୁଦ୍ଧା ବହୁ ସମାଲୋଚକଙ୍କ ମତରେ ମୋର ଭାଷା ଶୁଦ୍ଧ ସାହିତ୍ୟ ଗୋଷ୍ଠୀରେ ଅପାଙ୍ଗତେୟ। ମାତ୍ର ସେମାନେ କେହି ତ ବୁଝନ୍ତି ନାହିଁ କେଉଁ ପରିସ୍ଥିତିରେ ମୋତେ ଏ ରୀତିର ଆଶ୍ରୟ ନେବାକୁ ପଡ଼ିଥିଲା। ସଂସ୍କୃତ ପ୍ରଭାବିତ ପଣ୍ଡିତ ଭାଷା ଓ ପାଦ୍ରୀମାନଙ୍କର ଇଂରାଜୀର ବିକୃତ ଓଡ଼ିଆ ତର୍ଜମା ମଧ୍ୟରେ ଓଡ଼ିଆ ଭାଷାର ଅସ୍ତିତ୍ୱ ସଙ୍କଟାପନ୍ନ ହୋଇଥିଲା ବେଳେ ମୋତେ ଯଥାର୍ଥରେ ଓଡ଼ିଆ ଭାଷାର ଅନୁସନ୍ଧାନ କରିବାକୁ ପଡ଼ିଥିଲା। ଏବେ ବି ମନେ ପଡ଼ୁଛି ବାରବାଟୀ ସ୍କୁଲରେ ଓଡ଼ିଆ ପଢ଼ିବା ବେଳର କଥା, ସେ ଆଜିକୁ ପ୍ରାୟ 40 ବର୍ଷରୁ ଉର୍ଦ୍ଧ୍ୱକାଳ ହୋଇଯିବ। ଓଡ଼ିଆ ପଣ୍ଡିତ ଥାନ୍ତି ହରେକୃଷ୍ଣ ପାଣିଗ୍ରାହୀ, ଉଚ୍ଚାରଣଟା ତାଙ୍କର ଟିକିଏ ଅନୁନାସିକ। ଧରନ୍ତୁ ପିଲାଙ୍କୁ ବୁଝାଉଛନ୍ତି କୌଣସି ଦିନ ଗୋଟିଏ କାକ ଖଣ୍ଡିଏ ମାଂସ ମୁଖରେ ଧରି ଡାଳରେ ବସିଥିଲା ଅନୁନାସିକ ସ୍ୱରରେ, କୌଣସି ଦିନରେ କି କେହି ହନରେ ଗୋଟିଏ କାକ କି ଏଇ ଗୋଟିଏ ବାୟସ ଖଣ୍ଡିଏ ମାଂସ କି ଖଣ୍ଡିଏ ପଳ ମୁଖରେ ଧରି କି ବଦନରେ ଧାରଣ କରି ଗୋଟାଏ ବୃକ୍ଷ କି ଏକ ଗୋଟା ମହିରୁହ ଡାଳରେ କି ଏକ ଶାଖାରେ ବସିଥିଲା କି ଉପବେଶନ କରିଥିଲା, ମିଳିତ ହାସ୍ୟ। ତାପରେ ଯେତେବେଳେ ମିଶନ ସ୍କୁଲରେ ଶିକ୍ଷକ ନିଯୁକ୍ତ ହେଲି ସେତେବେଳେ ପାଦ୍ରୀ ମିଲର ସାହେବ ଥାନ୍ତି ସ୍କୁଲର ସମ୍ପାଦକ, ତାଙ୍କ କଥା ମନେ ପଡ଼ିଲେ ଆଜି ବି ହସି ହସି ପେଟ ଦରଜ ହୋଇଯାଏ। ଭିକାରୀ ଭାଇ ସେତେବେଳେ ଥାନ୍ତି ବାଲେଶ୍ୱର ମିଶନର ପ୍ରଚାରକ। ଫ୍ଲାସବ୍ୟାକ୍ ମିଲର, ଓ ଭିକାରୀ ଭାଇ, ଫକୀରମୋହନ ନେଲେ ସଂଶୋଧନ କରିବାକୁ ଆମ୍ଭର ବାଇବେଲ କିତାବ, କି ସକାଶେ ନ ଫେରାଇଲେ ଏପର୍ଯ୍ୟନ୍ତ? ଭିକାରୀ ସାହେବ ଭାଇ, ଫକୀରମୋହନ ତୁମ ପୁସ୍ତକରେ ଅପବିତ୍ର କଥା ଲେଖି ନଷ୍ଟ କରି ପକାଇଲେଣି, ଆଉ ଫେରାଇଲେ କେତେ, ନ ଫେରାଇଲେ କେତେ? ମିଲର, ଏମନ୍ତ ଡକାଅ ତାଙ୍କୁ, ସବୁ ଦେବପୂଜକ ସମାନ ଅଟୁ ଅଛନ୍ତି। ଦେଖିଲ ନାହିଁ କାଲି ବିଶ୍ୱନାଥ ପଣ୍ଡିତ ମହରମ ପୂଜା କରିବାକୁ ଯାଇ କିପରି ଅନୁପସ୍ଥିତ ରହିଲେ? ଓ ଫକୀରମୋହନ ବାବୁ, ତମେ କି ସକାଶେ ଆମ୍ଭ ପୁସ୍ତକରେ ଅପବିତ୍ର କଥା ଲେଖିଦେଇଅଛ? ଫକୀରମୋହନ ଆଜ୍ଞା, ମୁଁ କି ଅପବିତ୍ର କଥା ଲେଖିଲି? ଭିକାରୀ, କି ମିଥ୍ୟା ଭାସୁଅଛ, ତୁମେ ଲେଖିନାହଁ ପରମେଶ୍ୱରଙ୍କର ଅସ୍ଥି ବୋଲି। ଫକୀରମୋହନ କି ଆଶ୍ଚର୍ଯ୍ୟ, ପରମେଶ୍ୱରଙ୍କର ଅସ୍ଥି କଥା କୁଆଡ଼ୁ ଆସିଲା? ଏଇ ଦେଖନ୍ତୁ, ଆପଣ ଲେଖିଥିଲେ, ଅଛନ୍ତି ଏପରି ବହୁ ଲୋକ ପୃଥିବୀରେ ଯେଉଁମାନେ ବିଶ୍ୱାସ କଲେ ନାହିଁ ଅଛନ୍ତି ପରମେଶ୍ୱର ଜଗତରେ। ଭିକାରୀ ଆଚ୍ଛା, ତୁମେ ତାକୁ କ'ଣ କରିଦେଲ, ଥରେ ସାହେବ ଭାଇଙ୍କ ଆଗରେ ପଢ଼ 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 ତ ପଢ଼। ଫକୀରମୋହନ ମୁଁ ତାକୁ କରିଦେଲି, ପରମେଶ୍ୱରଙ୍କ ଅସ୍ତିତ୍ୱ ଅସ୍ୱୀକାର କରନ୍ତି ଏ ପ୍ରକାର ଲୋକ ପୃଥିବୀରେ ଅନେକ ଅଛନ୍ତି। ଭିକାରୀ ହେଇ ଦେଖିଲ ସାହେବ ଭାଇ, ପଣ୍ଡିତ ଏଇଠି ଲେଖିଦେଲା ପରମେଶ୍ୱରଙ୍କର ଅସ୍ଥି ଅଛି ବୋଲି। ଅସ୍ଥି ମାନେ ହାଡ଼, ଏହା କ'ଣ ଆମକୁ ଜଣା ନାହିଁ? ମିଲର କି ଦୁଷ୍ଟ ଦେବପୂଜକ ପଣ୍ଡିତ ପରମେଶ୍ୱରଙ୍କର ଅସ୍ଥି ଲେଖି ପକାଇଲା? ପରମେଶ୍ୱର ଦେବପୂଜକଙ୍କ ମୂର୍ତ୍ତି ପରି କାଷ୍ଠ ପାଷାଣରେ ତିଆରି ଯେ ତାଙ୍କର ଅସ୍ଥି ଥିବ, ହାସ୍ୟରୋଳ ଓ କଟ। ଫକୀରମୋହନ ମିଲର ସାହେବ ତ ରାଗି ମାଗି ଅସ୍ଥିର ଶେଷକୁ ଅନୁବାଦର ସଂଶୋଧନ ଭାର ଭିକାରୀ ଭାଇଙ୍କୁ ଦିଆଗଲା, କାରଣ ମିଲର ସାହେବର ବିଚାରରେ ଭିକାରୀ ଭାଇ ଓଡ଼ିଆରେ ଖୁବ୍ ପଣ୍ଡିତ, କାରଣ ଛାପା ଓଡ଼ିଆ ବାଇବେଲ ଖଣ୍ଡ କୁନ୍ଥେଇ ମୁନ୍ଥେଇ ସେ ବେଶ ପଢ଼ିପାରନ୍ତି। ଅଟ୍ଟହାସ୍ୟ ପ୍ରତିଧ୍ୱନି ନୀରବ ହେବା ପରେ ବିଶ୍ୱନାଥ, ମୁଁ ତାହେଲେ ଉଠେ ଏଥର। ମଧୁସୂଦନ ରୁହନ୍ତୁ, ମୁଁ ବି ଯିବି ବିଶ୍ୱନାଥ ବାବୁ। ବିଶ୍ୱନାଥ ଫକୀରମୋହନ ବାବୁ ନିରାଶ କରିବେ ନାହିଁ, କିନ୍ତୁ ଯଥାଶୀଘ୍ର ଯେପରି ମୁଁ ଲେଖା ପାଏ। ଫକୀରମୋହନ ନମସ୍କାର, ଆଉ ବୋଧହୁଏ ଏଠାରେ ଦେଖା ହେବ ନାହିଁ, ମୁଁ ଏହି ସପ୍ତାହକ ଭିତରେ ବୋଧହୁଏ ବାଲେଶ୍ୱର ଚାଲିଯିବି। ଦ୍ୱିତୀୟ ଭାଗ, ଫକୀରମୋହନ ବାଲେଶ୍ୱର ବାସଗୃହରେ ଦାରୁଣ ବ୍ୟାଧିଗ୍ରସ୍ତ ହୋଇ ପଡ଼ିଛନ୍ତି। କାନ୍ଥ ଘଣ୍ଟାର ଠନ୍ ଠନ୍ ଶବ୍ଦର ପ୍ରେତପୁରୀର ବିଷର୍ଣ୍ଣତା, ପଲ୍ଲୀକବି ନନ୍ଦକିଶୋର ପ୍ରବେଶ କଲେ। ନନ୍ଦକିଶୋର, ଏଇ ଯେ ଫକୀରମୋହନ ବାବୁ, ପ୍ରଣାମ। ଆଜି କିପରି ଅଛନ୍ତି? ଫକୀରମୋହନ, ରାଧାନାଥ ଗଲେ, ଭକ୍ତ କବି ଗଲେ, ସତୀସାଧ୍ୱୀ କୃଷ୍ଣା ମଧ୍ୟ ରହିଲେ ନାହିଁ। ଏ ନିଃସଙ୍ଗ ଜୀବନ ବଡ଼ ବାଧିଲାଣି ନନ୍ଦକିଶୋର, ବୟସ ବି ହେଲା ଆସି 75। ନନ୍ଦକିଶୋର, ହାସ୍ୟରସିକ ଫକୀରମୋହନ କିନ୍ତୁ ନିଜେ କାନ୍ଦି କାନ୍ଦି ଜଗତ ମୁହଁରେ ହସ ଫୁଟେଇଛନ୍ତି, ଏକଥା କିଏ ଅବିଶ୍ୱାସ କରିବ? ଫକୀରମୋହନ, ଆହ, ବେଶୀ ସମୟ ଗୋଟାଏ ପାଖ ମାଡ଼ି ବସିପାରୁନାହିଁ ଆଜିକାଲି। କ'ଣ ଲେଖାଲେଖି ହେଉଛି ଆଜିକାଲି? ତମର କନକଲତା କାହିଁକି ଉତ୍କଳ ସାହିତ୍ୟରେ ଆଉ ପ୍ରକାଶ ପାଉନାହିଁ ତ? ନନ୍ଦକିଶୋର, ଅଧାଅଧି ଲେଖିସାରିବା ପରେ ଆଉ ଲେଖିବାକୁ ଇଚ୍ଛା ହେଉନାହିଁ। ଆପଣଙ୍କ ପରେ ଓଡ଼ିଆରେ ଉପନ୍ୟାସ ଲେଖିବା ଏକ ଦୁଃସାହସ ପରି ମନେ ହେଉଛି। ଫକୀରମୋହନ ସ୍ମିତ ହସି, ଏ ତମର ଅତିଶୟୋକ୍ତି ନନ୍ଦକିଶୋର, ଯଥାଶୀଘ୍ର ସେ ଉପନ୍ୟାସ ଖଣ୍ଡିକ ଶେଷ କରିଦିଅ, ଓଡ଼ିଆ ଉପନ୍ୟାସରେ ସେ ଖଣ୍ଡିକ ଉଜ୍ଜଳ ରତ୍ନ ହୋଇ ରହିବ। ନନ୍ଦକିଶୋର, ପଦ୍ମଚରଣ ବାବୁ ଦିନେ ଦୁଃଖ କରୁଥିଲେ, ଆପଣଙ୍କ ପରେ ଓଡ଼ିଆରେ ଉପନ୍ୟାସ ଆଉ ଲେଖା ହେଲା ନାହିଁ। ସେଇଆ ଶୁଣି କନକଲତା ଲେଖିବା ପାଇଁ ଆରମ୍ଭ କରିଥିଲି, କିନ୍ତୁ ଅଧାଅଧି ଲେଖିସାରିଲା ପରେ ଦେଖୁଛି କନକଲତା ନ ଲେଖିଥିଲେ ଚଳିଥାନ୍ତା। ଫକୀରମୋହନ, ନା ନା ନନ୍ଦକିଶୋର, ତମେ ଲେଖିଯାଅ, ଖାଲି ଲେଖିଯାଅ। ଓଡ଼ିଆ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ହେଲେ କିଛି ନ ବିଚାରି ଖାଲି ଲେଖିଯିବା ପାଇଁ ପଡ଼ିବ। ସେଦିନ ଭଦ୍ରକର କଲେଜ ଛାତ୍ର ଲକ୍ଷ୍ମୀକାନ୍ତକୁ କହୁଥିଲି, ଲେଖିଯା, କାଳାଗ୍ନିରେ ଯାହା ପୋଡ଼ିଯିବାର ପୋଡ଼ିଯିବ, ଶୁଦ୍ଧ ରତ୍ନ ଯାହା ରହିଯିବ। ରାଧାନାଥ କହୁଥିଲେ ଦୈନିକ ରାତିରେ ଲେଖିବା ପାଇଁ ତାଙ୍କର ଗୋଟିଏ ଅଭ୍ୟାସ ଥିଲା, କାରଣ ଆଧୁନିକ ସାହିତ୍ୟକୁ ବଞ୍ଚାଇ ରଖିବାକୁ ହେଲେ ତାକୁ ଖାଲି ରସୋତ୍ତୀର୍ଣ୍ଣ ନୁହେଁ, ବିପୁଳାୟତ୍ନ ମଧ୍ୟ କରିବାକୁ ପଡ଼ିବ। ବାସ୍ତବିକ ରାଧାନାଥ କମ୍ ତ ଲେଖିନାହାନ୍ତି? ନନ୍ଦକିଶୋର, ହଁ, ସେ ଗୋଟାଏ ଯୁଗାନ୍ତର ଆଣିଦେଲେ ଓଡ଼ିଆ କାବ୍ୟ ସାହିତ୍ୟରେ। ତାଙ୍କ ପରେ ମଧ୍ୟ କାବ୍ୟ ଲେଖିବା ସହଜ ନୁହେଁ। ଫକୀରମୋହନ, କଣ୍ଠ କଣ୍ଠ, ଆରେ ଏ କଣ୍ଠ, ଔଷଧ ବଡ଼ିଟା ଆଣ ତ, ଖୁଁ ଖୁଁ କାଶ, କରଳେ ଉଟାଇ। ନନ୍ଦକିଶୋର, କହିବି, ବୁଢ଼ାଟା କଥାରେ ଦୁଃଖ କରିବ ନାହିଁ ତ? ଓଡ଼ିଆ ସାହିତ୍ୟରେ ତମେ ଗୋଟିଏ କସ୍ତୁରୀ ମୃଗ, ନିଜର ପରିଚୟ ତମେ ପାଇନାହଁ, ତେଣୁ ଅନ୍ୟର ଅନୁଧାବନ କରିଛ କେବଳ। ରାଧାନାଥଙ୍କ ଯୁଗରେ ଯୁଗାନ୍ତର ଆସିପାରେ, ଆସିବ, କିନ୍ତୁ ତମର କବିତା କାଳ, ରୀତି ଓ ରୁଚି ସବୁ ସଂଘର୍ଷର ଉର୍ଦ୍ଧ୍ୱରେ ରହିଥିବ ଅମ୍ଳାନ ଉଜ୍ଜ୍ୱଳ ହୋଇ, ଉତ୍କଳ ବାଣୀ ଲକ୍ଷ୍ମୀଙ୍କ ସୀମନ୍ତରେ ସିନ୍ଦୁର ରେଖା ପରି, କାରଣ ତୁମ କବିତା ସ୍ପର୍ଶ କରେ ପାଠକର ଅବଚେତନକୁ, ବିସ୍ମୃତ ଶୈଶବକୁ। ନନ୍ଦକିଶୋର, ଏ କ'ଣ କହୁଛନ୍ତି ଆପଣ? ଉତ୍କଳ ପ୍ରଭାରେ ଆପଣଙ୍କର କବିତା ପଢ଼ି ତ ପ୍ରଥମେ ମୁଁ ପାଇଥିଲି ପଲ୍ଲୀ କବିତା ଲେଖାର ପ୍ରେରଣା। ଫକୀରମୋହନ, ସେ ଯାହା ହେଉ, ହଁ, ଦେ ମହୁ କାଇଁ, ଇସ୍, ଏ ମହୁରେ ଗୋଟାଏ କ'ଣ ଜନ୍ଦା ମରି ପଡ଼ିଛି, ହଉ ଆଣ ଆଣ, ଦାଣ୍ଡ ମଝିରେ ଯେ ପଡ଼ିଛି ତାର ଏତେ ବାଛ ବିଚାର ଠିକ୍ ନୁହେଁ। ବଟିକା ଗିଳି, ନାରାୟଣ। ନନ୍ଦକିଶୋର, ଆପଣ ଏ ଦେହରେ କଟକ ଗଲେ ଠିକ୍ ହେଲା ନାହିଁ। ଫକୀରମୋହନ, କ'ଣ କରିବି, ମଧୁବାବୁଙ୍କର ଅନୁରୋଧ ଏଡ଼ିପାରିଲି ନାହିଁ, ଭଲ ହେଲା ମୃତ୍ୟୁ ପୂର୍ବରୁ ସମଗ୍ର ପ୍ରାକୃତିକ ଉତ୍କଳର ଭାଇମାନଙ୍କୁ ସମ୍ମିଳନୀ ମଣ୍ଡପରେ ଏକାଠି ଥରେ ଦେଖିଆସିଲି, ଆଖିରୁ ଲୁହ ଝରି ଆସିଲା, ଏ ତ କମ୍ ସୌଭାଗ୍ୟର କଥା ନୁହେଁ। ନନ୍ଦକିଶୋର, କିନ୍ତୁ କିଏ ବା ମନେ ରଖିବ ଓଡ଼ିଆ ଜାତୀୟତାର ବିକାଶରେ ଆପଣଙ୍କର ଦାନ? ଫକୀରମୋହନ, ହଁ, କ'ଣ କ'ଣ କହୁ କହୁ କ'ଣ ଆସି ପଡ଼ିଲାଣି। ମୁଁ କହୁଥିଲି କି ତମ କବିତା କଥା, ରାଧାନାଥଙ୍କ କୃତିତ୍ୱକୁ ମୁଁ ଅସ୍ୱୀକାର କରୁନାହିଁ, କିନ୍ତୁ ଭାବି କାଳର ସମାଲୋଚକ କହିବ ମାଇକେଲ ମଧୁସୂଦନ ନଥିଲେ ହୁଏତ ମହାଯାତ୍ରା ନଥାନ୍ତା, କିନ୍ତୁ ନନ୍ଦକିଶୋର ନଥିଲେ ଭାରତୀୟ ସାହିତ୍ୟରେ ପଲ୍ଲୀ କବିତା ନଥାନ୍ତା। ନନ୍ଦକିଶୋର, ଆପଣ ଯେ କ'ଣ କହନ୍ତି, ତତ୍ସମ ତଦ୍ଭବ ଶବ୍ଦ ଛାଡ଼ି ଦେଶଜ ଶବ୍ଦ ପ୍ରୟୋଗରେ ଗ୍ରାମ୍ୟ ଜୀବନରୁ ଉପାଦାନ ଆହରଣ କରି କବିତା ଲେଖିବାର ସରଣୀ ଆପଣ ତ ପ୍ରଥମେ ଉତ୍କଳ ପ୍ରଭାରେ ଫିଟାଇଥିଲେ। ଫକୀରମୋହନ, ଗଙ୍ଗାଧରଙ୍କ କୃତିତ୍ୱର ମଧ୍ୟ ତୁଳନା ନାହିଁ, ତାଙ୍କର ତପସ୍ୱିନୀ ପଢ଼ି ରାଧାନାଥ ମୋତେ କହିଥିଲେ, ଆମେ ସବୁ ଲେଖି ସୁଦ୍ଧା ମନେ ହେଉଛି ଯେପରି ତଥାପି କିଛି ଲେଖିନାହୁଁ। ନେପଥ୍ୟେ ପୂଜାରୀ, ହୋ ପୂଜାରୀ। ଫକୀରମୋହନ, କଣ୍ଠ, ଏ କଣ୍ଠ, ଦେଖିଲୁ କିଏ ଡାକୁଛି? ନେପଥ୍ୟେ, ଇଏ ସେନାପତି ବାବୁଙ୍କର କୋଠା ତ? ହଁ, ଆମେ ତାଙ୍କ ସାଙ୍ଗରେ ଟିକେ ଦେଖା କରିବାକୁ ଆସିଛୁ। ନା ନା, ଏବେ ଦେହ ଅସୁଖ, ଦେଖା ହୋଇପାରିବ ନାହିଁ। ଫକୀରମୋହନ, କଣ୍ଠ, ଆରେ ହେ କଣ୍ଠ, ଆରେ କିଏ କାହା ଦୁଆରକୁ ଆସେରେ, ଡାକ ଡାକ ସେମାନଙ୍କୁ ଡାକ, କିଏ ବାବା ମାନେ କୁଆଡ଼େ ଆସିଲ? ପ୍ରଥମ ବ୍ୟକ୍ତି, ଆଜ୍ଞା, ଆମ ଘର ଭଦ୍ରକର କୁଳୁସାହି। ଫକୀରମୋହନ, କୁଆଡ଼େ ଆସିଲ? ଦ୍ୱିତୀୟ ବ୍ୟକ୍ତି, ଆଜ୍ଞା, ସେ ରାମଚନ୍ଦ୍ର ମଙ୍ଗରାଜ ନାଁରେ ଯେଉଁ ମାମଲା ଚାଲୁଥିଲା କ'ଣ ହେଲା? ଆମ ଗାଁରେ ସେମିତି ସେ ଗୋସେଇଖିଆ ନଟବର ଦାସ ଘରେ ଘରେ କଳା କନା ବୁଲେଇ ସାରିଲାଣି। ଦ୍ୱିତୀୟ ବ୍ୟକ୍ତି, ଛଦ୍ରାମୀ କରି ଆଜ୍ଞା, ମୋର ତିନି ମାଣ ବିଲ ସେ ମାଡ଼ି ବୋଇଛି। ଫକୀରମୋହନ, ରାମଚନ୍ଦ୍ର ମଙ୍ଗରାଜ? କେଉଁ ରାମଚନ୍ଦ୍ର ମଙ୍ଗରାଜ? ପ୍ରଥମ ବ୍ୟକ୍ତି, ଆପଣ ଯେଉଁ ଫତେପୁର ସରଷଣ୍ଢର ରାମଚନ୍ଦ୍ର ମଙ୍ଗରାଜ କଥା ଲେଖୁଥିଲେ? ଫକୀରମୋହନ, ଓ ଛଅ ମାଣ ଆଠ ଗୁଣ୍ଠୁର ରାମଚନ୍ଦ୍ର ମଙ୍ଗରାଜ? ନନ୍ଦକିଶୋର, ସେମିତି ବହିରେ ଲେଖାଯାଇଛି ସିନା, ହେଲେ ସତରେ ସେମିତି ମଣିଷ ନାହାନ୍ତି କି ସେମିତି ମାମଲା ଚଳୁନାହିଁ? ପ୍ରଥମ ବ୍ୟକ୍ତି, କ'ଣ କହୁଛନ୍ତି ଆଜ୍ଞା, ସତରେ ସେମିତି ମଣିଷ ନାହାନ୍ତି? ଗାଁକୁ ଗାଁ ଶହ ଶହ ରାମଚନ୍ଦ୍ର ମଙ୍ଗରାଜ ଗରିବର ତଣ୍ଟି କାଟୁଛନ୍ତି, ଘରକୁ ଘର କଳାକନା ବୁଲେଇ ଦେଉଛନ୍ତି। ରାମଚନ୍ଦ୍ର ମଙ୍ଗରାଜର ବିଚାର କ'ଣ ହେଲା ଶୁଣିଲେ ଯାଇ ଏ ପ୍ରାଣ ଥୟ ହେବ। ଘଣ୍ଟାରେ ଟକ୍ ଟକ୍ ଶବ୍ଦ। ଫକୀରମୋହନ, ଓହ୍, ଏଥର ମୁଁ ଟିକେ ଶୋଇବି ନନ୍ଦକିଶୋର, ବଡ଼ କ୍ଳାନ୍ତ ଲାଗିଲାଣି, ତୁମେ ଆସ ବାପାମାନେ, ରାମଚନ୍ଦ୍ର ମଙ୍ଗରାଜର ବିଚାର ଚାଲିଛି, ରାୟ ବାହାରିବ, ରାୟ ବାହାରିବ, ସେ ରାୟକୁ ଓକିଲ ମୁକ୍ତାର କେହି ବଦଳାଇ ପାରିବେ ନାହିଁ। ଓହ୍, ଆହ୍! ଘଣ୍ଟାରେ ଟକ୍ ଟକ୍ ଶବ୍ଦ, ମିଳିତ କଣ୍ଠ, ହଉ ଆମେ ଆସୁଛୁ, ଜୁହାର ଆଜ୍ଞା। ନନ୍ଦକିଶୋର, ମୁଁ ବି ଆସୁଛି ତାହେଲେ, ମୋତେ ଆଜି ସନ୍ଧ୍ୟା ଗାଡ଼ିରେ କଟକ ଫେରିଯିବା ପାଇଁ ପଡ଼ିବ, ଆପଣଙ୍କ ଉପନ୍ୟାସର କି ପ୍ରଭାବ ଦେଖିଲେ ତ? ପ୍ରଣାମ। ଫକୀରମୋହନ, ହଉ ଆସ ନନ୍ଦକିଶୋର, ପ୍ରଣାମ। ମଧୁବାବୁଙ୍କୁ କହିଦେବ ଆଉ ବୋଧେ ଦେଖା ହେବ ନାହିଁ, ମରଣକୁ କରିଛି ଅମୃତ ସୋପାନ। ଘଣ୍ଟାରେ ଟକ୍ ଟକ୍ ଶବ୍ଦ, ଦୁଆର ବନ୍ଦ ହେବା ଓ ଘୋଡ଼ାଗାଡ଼ିର ଶବ୍ଦ। ଆଗନ୍ତୁକ, ଏଇ ଯେ ନନ୍ଦକିଶୋର ବାବୁ, ବ୍ୟାସକବି କେମିତି ଅଛନ୍ତି? ନନ୍ଦକିଶୋର, କିଏ ବାଇ ମହାନ୍ତିଏ କି? ଆପଣ ବି ଏଠି? ନମସ୍କାର, ନମସ୍କାର, କିନ୍ତୁ ବାଇ ମହାନ୍ତିଙ୍କ କାଖ ତଳେ ପାଞ୍ଜି ବିଡ଼ା କାହିଁ? ଫକୀରମୋହନ ବଡ଼ ଭୋଗୁଛନ୍ତି। ଆଗନ୍ତୁକ, ଭଗବାନ ଓଡ଼ିଆ ସାହିତ୍ୟର ଏ ଉଜ୍ଜଳ ଦୀପଶିଖାକୁ ଆଉ କିଛି ଦିନ ବଞ୍ଚାଇ ରଖନ୍ତୁ। ନନ୍ଦକିଶୋର, ସେ ଦୀପଶିଖା ଲିଭିବାର ନୁହେଁ ଗୋପାଳ ବାବୁ, ଓଡ଼ିଆ ଉପନ୍ୟାସ ସାହିତ୍ୟର ଚୌହଦି ଆସନ୍ତା ପଚାଶ ବର୍ଷ ଭିତରେ ଅନ୍ତତଃ ଛଅ ମାଣ ଆଠ ଗୁଣ୍ଠରୁ ଆଉ ବିଶ୍ୱାୟ ବି ବଢ଼ୁନାହିଁ। ନମସ୍କାର, ଫେଡ୍ ଆଉଟ୍। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଏକାଙ୍କିକା ସେନାପତି, ରଚନା ସୁରେନ୍ଦ୍ର ମହାନ୍ତି। ରହିଲୁ, ନମସ୍କାର।